ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ. ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ. ଦେଶର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ. କାତାର, ସାଉଦିଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି. ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 5 ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ନରୱେ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶରେ ବୃଦ୍ଧି ଘଟିଛି. ଓସ୍ଲୋଠାରେ ଅନୁଷ୍ଠିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶୀର୍ଷକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମୋଦି ଏହା କହିଛନ୍ତି. ଚୁକ୍ତିନାମା ଅଧୀନରେ ଉଭୟ ଦେଶ 100 ଆମେରିକୀୟ ଡଲାର ନିବେଶ ଲକ୍ଷ୍ୟ ଏବଂ ଭାରତରେ 10 ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ପ୍ରୟାସ ଜାରି ରଖିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି. ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତରେ ବ୍ୟାପକ ନିବେଶ ସୁଯୋଗ ରହିଛି. ଏହାର ସୁଯୋଗ ନେବାକୁ ଶ୍ରୀ ମୋଦି ନରୱେ ବ୍ୟବସାୟୀ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି. ଭାରତର ମହତ୍ୱାକାଂକ୍ଷୀ ସବୁଜ ପରିବର୍ତ୍ତନ ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି ବର୍ଦ୍ଧିତ ଶକ୍ତି ଚାହିଦା, ଜଳବାୟୁ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ଗ୍ରିଡ୍ ଭିତ୍ତିଭୂମି ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ରହିଥିବା ଗୁରୁତ୍ୱ ପ୍ରଦାନ କରିଛନ୍ତି. ଉଭୟ ଦେଶର ବ୍ୟବସାୟିକ ସମ୍ପ୍ରଦାୟକୁ ନୂତନ ସହଭାଗିତା ଗଠନ କରିବା ଏବଂ ସହଯୋଗର ଉଦୀୟମାନ କ୍ଷେତ୍ର ଚିହ୍ନଟ କରି ଆର୍ଥିକ ସହଯୋଗକୁ ଅଧିକ ମଜବୁତ କରିବାକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି.
चाहे वो ऑर्कलो का भारत के फूड सेक्टर में निवेश हो, इक्विनोर से भारत को एलपीजी और एलएनजी सप्लाई की बात हो, या यारा का भारत के फर्टिलाइजर क्षेत्र में योगदान. मुझे बहुत खुशी है कि आप में से कई सीईओ भारत के वाइब्रेंट गुजरात और अन्य इन्वेस्टर समिट में भी बड़े उत्साह के साथ हमेशा भाग लेते रहे हैं. अब हमें इस पार्टनरशिप को इसकी इंटेंसिटी बढ़ाकर इसे न्यू फ्रंटियर की ओर ले जाना चाहिए.
ସମ୍ମିଳନୀରେ 50 ଅଧିକ ବିଭିନ୍ନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ, ନରୱେ ଏବଂ ଭାରତୀୟ ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250 ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ. ଏହି ଅବସରରେ ଭାରତୀୟ ଏବଂ ନରୱେ କମ୍ପାନୀ ତଥା କେତେକ ପ୍ରତିଷ୍ଠାନ ମଧ୍ୟରେ ବ୍ୟାବସାୟିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ. ଛତିଶଗଡ଼ ବସ୍ତର ଡିଭିଜନାଲ ମୁଖ୍ୟାଳୟ ଜଗଦଲପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଗଣ ଯୋଗଦେବେ. ଛତିଶଗଡ଼ ଗସ୍ତ ଅବସରରେ ଗତକାଲି ଶ୍ରୀ ଶାହା ବସ୍ତର ଜିଲ୍ଲାର ନେତାନାର ଗ୍ରାମରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି. ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 6 ଧରି ନକ୍ସଲବାଦ ଯୋଗୁଁ ବସ୍ତରରେ ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ହୋଇଥିବା କ୍ଷତିକୁ ଆଗାମୀ 5 ମଧ୍ୟରେ ପୂରଣ କରାଯିବ. ଦେଶରେ ଜଳ ମେଟ୍ରୋ ସେବାର କାର୍ଯ୍ୟକାରିତା ନେଇ ନୂଆଦିଲ୍ଲୀଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି. ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଳ ମେଟ୍ରୋ ସେବା ଆରମ୍ଭ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି. ଶ୍ରୀ ସୋନୱାଲ କହିଛନ୍ତି ସରକାର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି. ପ୍ରଥମ ପର୍ଯ୍ୟାୟରେ ଗୁଆହାଟୀରେ ଆରମ୍ଭ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି. ଶ୍ରୀନଗର, ପାଟଣା, ବାରାଣସୀ, ଅଯୋଧ୍ୟା ଏବଂ ପ୍ରୟାଗରାଜ ଆଦି ସହରଗୁଡ଼ିକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି. ଆସାମର ତେଜପୁର ଏବଂ ଦିବ୍ରୁଗଡ଼କୁ ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ କରାଯିବ. ଆନ୍ତଃ ମନ୍ତ୍ରଣାଳୟ ପରାମର୍ଶ ଆଧାରରେ ଜାତୀୟ ଜଳ ମେଟ୍ରୋ ନୀତି 2026 ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ପ୍ରସ୍ତୁତ ହୋଇଛି. ଶ୍ରୀ ସୋନୱାଲ କହିଛନ୍ତି ପ୍ରସ୍ତାବିତ ଜଳ ମେଟ୍ରୋ ବ୍ୟବସ୍ଥା ପାଇଁ ଅତ୍ୟଧିକ ପୁଞ୍ଜିନିବେଶର ଆବଶ୍ୟକତା ପଡ଼ିବ ନାହିଁ. ଏହି ପଦକ୍ଷେପ ଆଭ୍ୟନ୍ତରୀଣ ଜଳପଥକୁ ଏକ ଦକ୍ଷ, ସ୍ଥାୟୀ ଏବଂ ଆଧୁନିକ ସାର୍ବଜନୀନ ପରିବହନ କରିଡରରେ ପରିଣତ କରିବ ବୋଲି ଆଶା କରାଯାଉଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃବୃନ୍ଦଙ୍କ ଅନୁରୋଧ କ୍ରମେ ଇରାନ୍ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲ୍ରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି, ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ ଆଶା ବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ତେବେ ଆଲୋଚନା ବିଫଳ ହେଲେ ଆମେରିକା ପକ୍ଷରୁ ଇରାନ୍ ଉପରେ ବଡ଼ ଧରଣର ଆକ୍ରମଣ ହେବା ନେଇ ଶ୍ରୀ ଟ୍ରମ୍ପ ସତର୍କ କରାଇଛନ୍ତି। ଅନ୍ୟପକ୍ଷରେ ଇରାନ୍ ଗତକାଲି କହିଛି, ଚୁକ୍ତିନାମା ସ୍ୱାକ୍ଷର ନେଇ ଆମେରିକାର କେତେକ ପ୍ରସ୍ତାବ ଉପରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନକୁ ଇରାନ୍ ନିଜର ପକ୍ଷ ପ୍ରଦାନ କରିସାରିଛି। ହରମୁଜ୍ ପ୍ରଣାଳୀରେ ଇରାନ୍ର ନିୟନ୍ତ୍ରଣ ବଳବତ୍ତର ରହିଛି। ବିଶ୍ୱର ପ୍ରାୟ 20% ତୈଳ ଏବଂ ଏଲ୍ପିଜି ଯାତାୟତ କରୁଥିବା ଏହି ଜଳପଥକୁ ପ୍ରଭାବଶାଳୀ ଢଙ୍ଗରେ ବନ୍ଦ ରଖାଯାଇଛି ବୋଲି ଇରାନ୍ କହିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯାଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହନ ପ୍ରଦାନ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅଂଶୀଦାର ଯୋଗଦେଇ ଏ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଦୁର୍ନୀତି ଅଭିଯୋଗ ନେଇ ତଦନ୍ତ କରୁଥିବା ବିଚାରପତି ତଦନ୍ତ କମିଟି ଏହାର ରିପୋର୍ଟ ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କୁ ପ୍ରଦାନ କରିଛି। ସଂସଦ ଭବନରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଚାରପତି ଅନୁସନ୍ଧାନ ଆଇନ 1968 ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଛି। ସଂସଦର ଉଭୟ ଗୃହରେ ରିପୋର୍ଟକୁ ଉପସ୍ଥାପନ କରାଯିବ। ଗତବର୍ଷ ଅଗଷ୍ଟ 12 ତାରିଖରେ ବାଚସ୍କତି ଶ୍ରୀ ବିର୍ଲା ଏହି କମିଟି ଗଠନ କରିଥିଲେ। କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ପଶ୍ଚିମବଙ୍ଗ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। 2024 ଅଗଷ୍ଟ 23 ତାରିଖରେ କେତୋଟି ମାମଲାରେ କୋଲକାତା ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ, ସିବିଆଇର ଦୁର୍ନୀତି ନିବାରଣ ଶାଖା ମାମଲାର ତଦନ୍ତ ନିଜ ଅଧୀନକୁ ନେଇଥିଲା। 2024 ଅଗଷ୍ଟ 24 ତାରିଖରେ ଏ ସଂକ୍ରାନ୍ତରେ ଏକ ମାମଲା ପଞ୍ଜିକୃତ ହୋଇଛି। ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ କିଣାବିକାରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଅଭିଯୋଗ ରହିଛି। ଅପରେସନ୍ ସିନ୍ଦୁରକୁ ଭାରତର ଏକ ଶକ୍ତିଶାଳୀ, ଆତ୍ମବିଶ୍ୱାସୀ ଏବଂ ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ପ୍ରମାଣ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଣ୍ଣନା କରିଛନ୍ତି। ଭିଏତନାମର ହାନୋଇଠାରେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଶ୍ରୀ ସିଂ ଶତ୍ରୁପକ୍ଷର ଯେକୌଣସି କାର୍ଯ୍ୟର ଦୃଢ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ପରିବର୍ତ୍ତନ ଭାରତକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ କରିପାରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ପ୍ରଯୁକ୍ତିବିଦ୍ୟା ଭାରତର ବିକାଶ ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି ବୋଲି ଶ୍ରୀ ସିଂ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ 3ଟି ୱିକେଟ୍ ଅକ୍ତିଆର କରିଥିଲେ। 181 ରନ୍ର ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭର୍ରେ 5ଟି ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଇଶାନ କିଶନ ଦଳ ପକ୍ଷରୁ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। କିଶନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ସହ ସନ୍ରାଇଜର୍ସ ହାଇଦ୍ରାବାଦ 16 ପଏଣ୍ଟ ହାସଲ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ମାତ୍ର 12 ପଏଣ୍ଟ ହାସଲ କରି ପ୍ଲେ ଅଫ୍ ପର୍ଯ୍ୟାୟରୁ ବାଦ ପଡ଼ିଛି। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18ଟି ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର, ଜାହାଜ ଚଳାଚଳ ଜଳପଥ ମନ୍ତ୍ରୀ। କାତାର, ସାଉଦି ଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ୍ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କରା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।